ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଦୋକାନ ଆଗରେ ଡାଲି ଦର ଝୁଲାଇବାକୁ ନିର୍ଦ୍ଦେଶ, 7ଟି ସ୍ଥାନରେ ଚଢ଼ଉ, 88 ଟନ୍‌ର ଡାଲି ଜବତ, କେଜି ପିଛା 40 ଟଙ୍କା କମିଛି। ବଜାରରେ ଡାଲିର ଘୋର ଅଭାବ ଦେଖାଦେଇଥିବା ବେଳେ ଅସାଧୁ ମହଜୁଦକାରୀଙ୍କ ଓ ମିଲ୍ ମାନଙ୍କ ଉପରେ ଆଜି ଚଢ଼ଉ କରାଯାଇଛି। ରାଜ୍ୟର 7ଟି ସ୍ଥାନରେ ଚଢ଼ଉ କରାଯିବା ସହ 88 ଟନ୍‌ର ଡାଲି ଜବତ ହୋଇଛି ବୋଲି ଆଜି କେନ୍ଦ୍ର ଖାଉଟି ବେପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ ଜାରିର ସୂଚନା କୁହାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇ ନାହିଁ। ତେବେ ଡାଲି ଦରକୁ ସାର୍ବଜନୀନ କରିବା ପାଇଁ ଡାଲି ଦର କେତେ ତାହାର ତାଲିକା ଟାଙ୍ଗିବା ପାଇଁ ପ୍ରତି ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି। ମୁହଁ ମୁରୁଡି ଉପରେ ହାତ ପାତିଲେ, ଜୁଲାଇ ଓ ଅଗଷ୍ଟରେ ବର୍ଷା ହେବ ଚାଷ ଉଜାଡି ଦେଇଛି। ପାଖାପାଖି 5,32,000 ହେକ୍ଟର ଜମିରେ 33%ରୁ ଅଧିକ ଫସଲ ନଷ୍ଟଭ୍ରଷ୍ଟ ହୋଇଯାଇଛି। ରାଜ୍ୟ ସରକାର 1,000 କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି। ଉତ୍କଟ ମରୁଡି ଏଭଳି ଚିତ୍ର ରଖି କେନ୍ଦ୍ର 3,500 କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ମାଗିଛନ୍ତି ଓଡ଼ିଶା ସରକାର। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ଏ ଦାବି ରଖିଛନ୍ତି। 30 ଓ 29ରେ ପ୍ରବଳ ବର୍ଷାର ସମ୍ଭାବନା, ଚଳିତ ମାସ ଶେଷ ବେଳକୁ ଦିନେ ଦୁଇ ଦିନ ପାଇଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅକ୍ଟୋବର ମାସ ସାରା ଶୁଖିଲା ପାଗ ପରେ ଆସନ୍ତା 30 ଓ 31 ତାରିଖରେ ଭଲ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜାତିସଂଘ ଦିବସରେ ମୋଦିଙ୍କ ଶୁଭେଚ୍ଛା, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ତଥା ମାନବ ସେବା ପ୍ରତି ପ୍ରତିବଦ୍ଧ ଜାତିସଂଘର 70 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାତିସଂଘ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ରହିଛି ଏବଂ ସେ ସବୁର ସଫଳ ରୂପାୟନ ପାଇଁ ଆମେ ଅଙ୍ଗୀକାରବଦ୍ଧ ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ମହରମ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ, ପାକିସ୍ତାନରେ 20 ମୃତ 40 ଆହତ ଓ ବାଂଲାଦେଶରେ 1 ମୃତ 90 ଆହତ। ପାକିସ୍ତାନର ଜାକଦାବାଦ ସହରରେ ସଂଖ୍ୟାଲଘୁ ସିଆ ମୁସଲିମ ମହରମ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ 4 ଜଣ ଶିଶୁଙ୍କ ସମେତ ଅନ୍ୟ 20 ଜଣ ପ୍ରାଣ ହରାଇଥିବା ବେଳେ 40 ଜଣ ଆହତ ହୋଇଛନ୍ତି। ପ୍ରାକ୍ ପ୍ରଧାନମନ୍ତ୍ରୀ ଜୱାନ ସରିଫ ଘଟଣାର ସ୍ୱତନ୍ତ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାଜଦାବାଦ ଲସରୀ ମହଲାରେ ଏକ ସଂକୀର୍ଣ୍ଣ ଗଳି ଦେଇ ଆଜି ମହରମ ଶୋଭାଯାତ୍ରା ହୋଇଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ମହିଳା ଓ ଶିଶୁଙ୍କ ସମେତ ଏହି ଶୋଭାଯାତ୍ରାରେ ପ୍ରାୟ 300 ଜଣ ସାମିଲ ଥିଲେ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ଟିମ୍ ଇଙ୍କ ଟିମ୍ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।